ଗଳ୍ପ ବେହେଲା, ଗାଳ୍ପିକ ବ୍ରଜମୋହନ ମହାନ୍ତି। ରାତି 8ଟା, କାର୍ଯ୍ୟକ୍ରମ ଶେଷ ହୋଇ ଆସୁଛି। ଶେଷ ସୂଚନା ବାଦ୍ୟ ବାଜିବାକୁ ଆରମ୍ଭ କରିଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଏଇ ବର୍ତ୍ତମାନ ଘୋଷକ ଘୋଷଣା କରିବେ। ଶୁଣିଲେ ଅନୁରୋଧର ଗୀତ କେତୋଟି। ଏବେ ଶୁଣନ୍ତୁ ବେହେଲାରେ ରାଗ, ଶିଳ୍ପୀ ଶ୍ରୀ ମିଶ୍ର। କାନ୍ଧରେ ବେହେଲାଟିଏ ପକାଇ ପ୍ରସ୍ତୁତ ହୋଇ ବସିଥିଲେ ଶ୍ରୀ ମିଶ୍ର, ଓଡ଼ିଶାର ଖ୍ୟାତନାମା ବେହେଲା ବାଦକ। ଏଇ ବେହେଲା ଶ୍ରୀ ମିଶ୍ରଙ୍କର ଖୁବ୍ ଆପଣାର। ଶ୍ରୀ ମିଶ୍ର ଆକାଶବାଣୀ କେନ୍ଦ୍ରର ସୂଚନା ଆଲୋକକୁ ଅପେକ୍ଷା କରି ଚାହିଁ ବସିଥିଲେ। ସେ ଭାବୁଥିଲେ କେତେ ଯୁଗର ସ୍ୱପ୍ନ, କେତେ ସାଧନାର ସଙ୍କେତ ନେଇ ଆଜି ରୂପ ପାଇଛି ତାଙ୍କର ଦକ୍ଷତା। କିନ୍ତୁ ଦିନେ ଏଇ ବେହେଲାଟି ଥିଲା ତାଙ୍କ ଜୀବନର ସବୁ ଅନର୍ଥର ମୂଳ, ସବୁ ହତାଶାର ଟ୍ରାଜେଡ଼ି ବେହେଲା। ଛାତ୍ର ଜୀବନରେ ଶ୍ରୀ ମିଶ୍ର ପଢ଼ାପଢ଼ି ପ୍ରତି ଧ୍ୟାନ ନଦେଇ କେବଳ ଏଇ ବେହେଲାଟିକୁ କରିଥିଲେ ସର୍ବସ୍ୱ। ତେଣୁ ବାପା ମା ଶିକ୍ଷକମାନେ ବିରକ୍ତ ହେଉଥିଲେ ତାଙ୍କ ଉପରେ। ଆଜି କିନ୍ତୁ ଅବସ୍ଥା ବଦଳିଛି। ଏଇ ବେହେଲା ଆଣିଛି ସମଗ୍ର ଓଡ଼ିଶାରେ ସମ୍ମାନ ଆଦର। ଶ୍ରୀ ମିଶ୍ର ଜଣେ ପ୍ରତିଷ୍ଠିତ କଳାକାର, ଓଡ଼ିଆ ସଂସ୍କୃତିର କର୍ଣ୍ଣଧାର। କିନ୍ତୁ ନା, ଏପର୍ଯ୍ୟନ୍ତ ଲୋହିତ ଆଲୋକ କାର୍ଯ୍ୟକ୍ରମ ଆରମ୍ଭ କରିବାର ସଙ୍କେତ ଦେଇନାହିଁ। ହୁଏତ ଆଉ ମାତ୍ର ସାମାନ୍ୟ କେତୋଟି ମୁହୂର୍ତ୍ତ, ତାପରେ ପ୍ରାଣ ଦେଇ ଜୀବନ ଦେଇ ଶ୍ରୀ ମିଶ୍ର ପରିବେଷଣ କରିବେ ତାଙ୍କ ଜୀବନ୍ତ ବେହେଲାର ଅପୂର୍ବ ସ୍ୱର ସଙ୍ଗୀତ। ନିଜକୁ ଆଉ ଟିକେ ସଜିଲ କରିନେଲେ ସେ। ଶ୍ରୀ ମିଶ୍ର ଆକାଶବାଣୀ କେନ୍ଦ୍ରର ଜଣେ ସରକାରୀ କର୍ମଚାରୀ। ଏଇ ବେହେଲା ତାଙ୍କୁ ଯୋଗାଇ ଦେଇଛି ଅନ୍ୟ ସଂସ୍ଥାନ। ନା ନା, ସେ ସରକାରୀ କର୍ମଚାରୀ ନୁହନ୍ତି, ସେ କଳାକାର, ବେହେଲା ଶିଳ୍ପୀ। ଶିକ୍ଷାର ରକେଟରେ ଚଢ଼ି ସେ IAS ଚନ୍ଦ୍ରରେ ପହଞ୍ଚି ପାରିନାହାନ୍ତି। ଫାଇଲର ଅରଣ୍ୟରେ ହରିଣ ଛୁଆ ଭଳି ସନ୍ତରଣ କରି ଜାଣିନାହାନ୍ତି। ସେ କେବଳ କଳାକାର, ପଦୋନ୍ନତିର ଯୁକ୍ତି ତାଙ୍କ ପାଇଁ ଅର୍ଥହୀନ। ଶ୍ରୀ ମିଶ୍ରଙ୍କ ବେହେଲାର ତାର ସଂଖ୍ୟା ବଢ଼ିପାରେ ନାହିଁ, ଅନୁମୋଦିତ ସ୍ୱର ସଂଖ୍ୟା ବୃଦ୍ଧି ପାଏ ନାହିଁ। ଷ୍ଟୁଡ଼ିଓର ଚାରିକାନ୍ଥ ଭେଦ କରି ସେ ସ୍ୱର ଆସିପାରେନି ପଦାକୁ। ତେଣୁ ଷ୍ଟାଟିକ୍ ତାଙ୍କର ଜୀବନ। ସେ କଳାକାର, ବେହେଲାବାଦକ, ଏକ ଚୁକ୍ତିବଦ୍ଧ ରୋମାଞ୍ଚର ସ୍ମାରକୀ। ହସନ୍ତି ଶ୍ରୀ ମିଶ୍ର, ମୋନାଲିସାର ହସ, ପୁଣି କୋଣାର୍କର ନର୍ତ୍ତକୀ ସେଇ ଭଗ୍ନ ପଥର ମୂର୍ତ୍ତିର ହସ। ଏ ହସ ବେଦନାର, କାରୁଣ୍ୟର, ନିର୍ବେଦତାର। ବର୍ତ୍ତମାନ ମଧ୍ୟ ହସୁଛନ୍ତି ସେ। ନା, ନିର୍ଜନ ଷ୍ଟୁଡ଼ିଓ ତାଙ୍କ ହସର ପ୍ରତିଧ୍ୱନି ତୋଳୁନାହିଁ। ଠିକ୍ ତାଙ୍କ ବେହେଲାର ଚିତ୍କାର ଭଳି ସେ ହସ ଲୀନ ହୋଇଯାଉଛି କୌଣସି ଫାଇଲର ସଂଖ୍ୟା ବୃଦ୍ଧି ନ କରି। ହସ ନିମଗ୍ନ ବେହେଲା ବାଦକର ଏଇ ହୁଏତ ପ୍ରାଥମିକ ନିର୍ବୋଧ ହସର ମୃଦୁବନ୍ଦ ଆସ୍ଫାଳନ। ଏ ହସ କୌଣସି ସଂସ୍ଥା, ଅନୁଷ୍ଠାନ ବା ଶାସନ ବିରୁଦ୍ଧରେ ନୁହେଁ, ନିଜ ବିରୁଦ୍ଧରେ। ବାସ୍ତବିକ ଏଇ ଶିରସ୍ତାଦାରୀ ବିଜ୍ଞାନ ଯୁଗରେ କାହାରି ହସିବାର ସୁଯୋଗ ନାହିଁ। ହସିବେ କେବଳ ସେଇମାନେ ଯେଉଁମାନେ ଶ୍ରୀ ମିଶ୍ରଙ୍କ ଭଳି ଅନେକ ଗୃହପାଳିତ ପଶୁଙ୍କୁ ଧରି ରୀତିମତ ଜଗୁଆଳ ସାଜିଛନ୍ତି। ହସନ୍ତୁ, ସେମାନେ ମନା ନାହିଁ, କିନ୍ତୁ ହସିବାକୁ ଦିଅନ୍ତୁ ଅନ୍ୟମାନଙ୍କୁ। ଚିନ୍ତା ସମୁଦ୍ରରେ ଅବଗାହନ କରି ବିଭୋର ଶ୍ରୀ ମିଶ୍ର, ତଥାପି ସ୍ଥିର ଅଟଳ, କାନ୍ଥ ଉପରେ ଚକ୍ଷୁ ନିବଦ୍ଧ ଲୋହିତ ଆଲୋକର ଅପେକ୍ଷାରେ। ଶ୍ରୀ ମିଶ୍ରଙ୍କ ଡାହାଣ ହାତର ଛଡ଼ଟା ହଠାତ୍ ପିଟି ହୋଇଗଲା ବେହେଲାର ଗୋଟେ ତାର ଉପରେ। କମ୍ପି ଉଠିଲା ନିର୍ଜୀବ ବେହେଲାଟି। ଶ୍ରୀ ମିଶ୍ରଙ୍କ ମନରେ ଅପୂର୍ବ କୌତୂହଳ, କି ବିକଳ ହୋଇ ଆର୍ତ୍ତନାଦ କରୁଛି ଏ ବେହେଲା। ସତେ ଯେମିତି ସେ ଆହ୍ୱାନ କରୁଛି ଅନେକଙ୍କୁ ତାର ସ୍ୱର ସାଗରରେ ଝାସ ଦେବା ପାଇଁ। ପୁଣି ହସିଲେ ଶ୍ରୀ ମିଶ୍ର, ନିର୍ବୋଧତାର ହସ। ମନେ ମନେ ଚିନ୍ତା କଲେ ସେ, ଏଇ ବେହେଲାର ତାରରୁ ମୁଁ ସୃଷ୍ଟି କରେ ବିମୋହିତ ସ୍ୱର ତରଙ୍ଗ। ତାପରେ ହଁ, ତାପରେ ବାହାରି ଯାଆନ୍ତି ଧୀରେ ଧୀରେ ଷ୍ଟୁଡ଼ିଓ ବାହାରକୁ। ମୋ ପଛେ ପଛେ ଧାଇଁ ଯାଆନ୍ତେ କେତେ ରାଧା, ଲଳିତା, ବିଶାଖା, ଠିକ୍ ବଂଶୀର ସ୍ୱନ ଶୁଣି ଯେମିତି ଧାଇଁଥିଲେ ନିର୍ଜନ କଦମ୍ବ ମୂଳକୁ। ଅଥବା ସେମାନେ ଧାଡ଼ି ଦିଅନ୍ତେ ମୋ ପଛେ ପଛେ ସମ୍ମୁଖ ଲାଇଟ୍ ପୋଷ୍ଟ ନିକଟକୁ। ମୁଁ ଚାଲନ୍ତି ମହାନଦୀ କୂଳ ଯାଏ। ତାପରେ ଧୀରେ ଧୀରେ ମହାନଦୀର ଅତଳ ଜଳରାଶିରେ ଦେହକୁ ଝାସ ଦେଇ ସନ୍ତରଣ କରନ୍ତି ମୁଁ। ସେମାନେ ବଂଶୀର ସ୍ୱର ଶୁଣି ମୂଷା ଭଳି ପହଁରିବାକୁ ଆରମ୍ଭ କରନ୍ତେ ମହାନଦୀର ବକ୍ଷରେ। ଏମିତି ଚିନ୍ତା କରୁ କରୁ ନିଜ ଆସନରୁ ଉଠି ପଡ଼ିଲେ ଓଡ଼ିଶାର ବିଖ୍ୟାତ ବେହେଲା ବାଦକ ଶ୍ରୀ ମିଶ୍ର। ଷ୍ଟୁଡିଓ କବାଟ ଖୋଲି ସେ ବାହାରି ଆସିଲେ ପଦାକୁ। ଚୁକ୍ତିବଦ୍ଧ ମାସିକ ଦରମା ବୃଦ୍ଧି ପାଇନାହିଁ, କିନ୍ତୁ ପାରିବାରିକ ଜୀବନକୁ ଉପହାସ କରି ପଢ଼ିବାର ଲାଗିଛି ଜଞ୍ଜାଳ। ସେ ଶିକାର ହୋଇଛନ୍ତି ଏଇ ଜଞ୍ଜାଳର, ତଳକୁ ଚାହିଁଲେ ଶ୍ରୀ ମିଶ୍ର। ବେହେଲା ଉପରେ ତାଙ୍କର ଦକ୍ଷତା ବଢ଼ିଛି, ପାଦ ଉପରେ ଭରା ଦେଇ ବୟସ ବଢ଼ିଛି, କିନ୍ତୁ ବେହେଲାକୁ ଆଶ୍ରା କରି ପାରିଶ୍ରମିକ ବଢ଼ି ନାହିଁ, ସେ ରହିଛି ସ୍ଥିର ନିଶ୍ଚଳ। ଆଉ ଅଳ୍ପ ଦିନ ପରେ ନିଜ କର୍ମକ୍ଷେତ୍ରରୁ ବିଶ୍ରାମ ନେବେ ଶ୍ରୀ ମିଶ୍ର। ତାପରେ ସେ ସ୍ତ୍ରୀ ଓ ପିଲାମାନଙ୍କୁ ବେହେଲା ଶୁଣାଇବେ ଦିନ ରାତି। ପେନ୍ସନ୍ ନ ପାଇଲେ ମଧ୍ୟ ଦୁଃଖ ନାହିଁ, ସେ ମଣିଷ କର୍ମଦକ୍ଷ। ପେନ୍ସନ୍ ଏକ ଅକର୍ମଣ୍ୟ ଘୃଣିତ ଜିଜ୍ଞାସା ମାତ୍ର, ସେ କର୍ମଦକ୍ଷ ମଣିଷ, ଶ୍ରେଷ୍ଠ କଳାକାର। ତା ଛଡ଼ା ଶ୍ରୀ ମିଶ୍ର ପେନ୍ସନ୍ର ଅଧିକାରୀ ହେବେ ବା କାହିଁକି? ଫାଇଲ୍ ବହି ବହି କ'ଣ ତାଙ୍କ ହାତ ବିଣ୍ଡି ହୋଇଛି? ବାଘ ବକୁରୀଙ୍କୁ ସେ କ'ଣ ଗୋଟାଏ ଘାଟରେ ପାଣି ପିଆଇଛନ୍ତି? ସେ ଯେ ସାମାନ୍ୟ ଜଣେ ବେହେଲା ବାଦକ, ଦୀର୍ଘଶ୍ୱାସ ଛାଡ଼ି ବେହେଲାଟିକୁ ନିଜ ହୃଦୟ ଉପରେ ଜାବୁଡ଼ି ଧରିଲେ ସେ ମିଶ୍ର। ସୂଚନା ଆଲୋକ ଜଳି ଉଠିଛି ଏକ ନମ୍ବର ଷ୍ଟୁଡିଓରେ। ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ହେବ। ଆଲୋକକୁ ଚାହିଁ ଦେଇ ଷ୍ଟୁଡିଓ ଭିତରେ ପଶିଲେ ଶ୍ରୀ ମିଶ୍ର। ସମୟ ଗଡ଼ି ଚାଲିଛି। ଶ୍ରୀ ମିଶ୍ର ବିମୁଗ୍ଧ ହୋଇ ଚାହିଁଛନ୍ତି ଲୋହିତ ଆଲୋକ ଆଡ଼େ। ତାପରେ ବାରମ୍ବାର ଇଙ୍ଗିତ ଦେଇ ଦପ୍ ଦପ୍ କରି ଉଠିଲା ଲୋହିତ ଆଲୋକଟି, ତଥାପି ନୀରବ ଶ୍ରୀ ମିଶ୍ର। ହଠାତ୍ ଦୌଡ଼ାଦୌଡ଼ି ହୋଇ ଷ୍ଟୁଡିଓ ମଧ୍ୟକୁ ପଶି ଆସିଲେ ଦୁଇ ଜଣ କର୍ମଚାରୀ। ମିଶ୍ର ବାବୁ, ଆରେ ବସିଛନ୍ତି କ'ଣ? ଆରମ୍ଭ କରନ୍ତୁ ଆପଣଙ୍କର କାର୍ଯ୍ୟକ୍ରମ। ଏଥର ବିଦ୍ରୁପ କରି ହସିଲେ ଶ୍ରୀ ମିଶ୍ର। ଏ ହସ ଅସଂଖ୍ୟ ସ୍ୱରତଳି ହୁଏତ ଆତ୍ମପ୍ରକାଶ କଲା ପ୍ରତ୍ୟେକ ରେଡିଓ ଯନ୍ତ୍ରରେ। କାର୍ଯ୍ୟକ୍ରମ ଆରମ୍ଭ କରିବା ପରିବର୍ତ୍ତେ ବେହେଲାଟିକୁ କାନ୍ଧରେ ପକାଇ ପଦାକୁ ବାହାରି ଆସିଲେ ଶ୍ରୀ ମିଶ୍ର। ଇତସ୍ତତ ହୋଇ ଉଠିଲେ କର୍ମଚାରୀ ଗଣ। ଏ କ'ଣ ମିଶ୍ର ବାବୁ, ଆପଣଙ୍କର ମୁଣ୍ଡ ଖରାପ ହୋଇଗଲା ନା କ'ଣ? କିନ୍ତୁ ଶ୍ରୀ ମିଶ୍ର ନିର୍ବାକ ନିଥର ପଥର ମୂର୍ତ୍ତି ଭଳି କେବଳ ଚାଲିବାର ଲାଗିଥିଲେ ଆଗକୁ ଆଗକୁ। ଏ ଚାଲିବାରେ ସତେ ଯେମିତି ବିରାମ ନାହିଁ, ଉପାୟହୀନ ସମସ୍ତେ। ହଠାତ୍ ବାଜି ଉଠିଲା ଏକ ପରିପୂରକ ବାଦ୍ୟ। ତାପରେ ଘୋଷକ ଘୋଷଣା କଲେ, ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପରିବର୍ତ୍ତେ ଶୁଣନ୍ତୁ ଗୋଟିଏ ବିଶେଷ ଘୋଷଣା। କେନ୍ଦ୍ର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାର କେତେକାଂଶ ଦରମା ସହିତ ସାମିଲ ହୋଇଯାଉଛି, କିନ୍ତୁ ଯେଉଁମାନେ କେନ୍ଦ୍ର ସରକାରଙ୍କ ସହିତ କେବଳ ଚୁକ୍ତିବଦ୍ଧ ସେମାନଙ୍କୁ ଏହାର ପରିସରଭୁକ୍ତ କରାଯିବ ନାହିଁ। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପରିବେଷିତ ହୋଇନପାରିବାରୁ ଆମେ ଦୁଃଖିତ। ଏ ଘୋଷଣା ଆଡ଼େ କାନ ନଦେଇ ବିଜୟ ଗୌରବରେ ଜଣେ ନିର୍ଭୀକ ସୈନିକ ଭଳି ଦଣ୍ଡାୟମାନ ହୋଇଥିଲେ ଶ୍ରୀ ମିଶ୍ର। ଅନିୟମିତ ଚୁକ୍ତିପତ୍ରର ବ୍ରେକେଜ୍ ପରି ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଏକ ବ୍ରେକେଜ୍। ନୂତନତ୍ୱ କିଛି ନାହିଁ, ପୁରାତନ ଭାରତ, ପୁରୁଣା ହୋଇଛି ଏ ସ୍ୱାଧୀନତା, କିନ୍ତୁ ନୂଆ ନୂଆ କଳେବର ଗ୍ରହଣ କରୁଛି ଏହି ଅସ୍ଥାୟୀ ଚୁକ୍ତିପତ୍ର। ସାତରଙ୍ଗୀ ଏଣ୍ଡୁଅ ବାରମ୍ବାର ରଙ୍ଗ ପରିବର୍ତ୍ତନ କରିବା ପରି ସର୍ତ୍ତ ପରିବର୍ତ୍ତନ କରୁଛି ଏ ଚୁକ୍ତିପତ୍ର। ଏ ଚୁକ୍ତିଧାରୀ ମଣିଷଗୁଡ଼ିକ କର୍ମଚାରୀ ନୁହନ୍ତି, ସରକାରଙ୍କ ପ୍ରତି ଏମାନଙ୍କର ଆନୁଗତ୍ୟ ନାହିଁ। ଏମାନେ ଜୋବ୍ରା ଖୁଣ୍ଟିଠାରୁ ଆହୁରି ଅକାମୀ ଅଦରକାରୀ। ମନର ନଟୁକୁ ଏମିତି ଘୁରେଇ ଘୁରେଇ ଚାଲୁଥିଲେ ଶ୍ରୀ ମିଶ୍ର। ରିସେପ୍ସନ୍ ସାମ୍ନାରେ ପହଞ୍ଚିଗଲେ ସେ। ସେତେବେଳକୁ ସମଗ୍ର ଆକାଶବାଣୀ କେନ୍ଦ୍ର ହୁଲୁସ୍ତୁଲ। ହଠାତ୍ ସିଂହ ଭଳି ଗର୍ଜି ଉଠିଲେ ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ୍ ଶ୍ରୀ ଗୋସ୍ୱାମୀ। ଏ କ'ଣ ମିଶ୍ର, ଜାଣିଛ ଆଜି ମଧ୍ୟ ତୁମକୁ ଚାକିରିରୁ ଅନ୍ତର କରି ଦିଆଯାଇପାରେ, ଅସ୍ଥାୟୀ ଚୁକ୍ତିପତ୍ର ଧରି ତୁମର ଏତେ ଅହମିକା? ଶ୍ରୀ ଗୋସ୍ୱାମୀଙ୍କର ଏସବୁ ଯୁକ୍ତି ପ୍ରତିଫଳନ ସୃଷ୍ଟି କରୁନଥିଲା ଶ୍ରୀ ମିଶ୍ରଙ୍କ ଉପରେ। କାତିଛଡ଼ା ରତ୍ନଗିରି ପାହାଡ଼ ପରି ସେ ସ୍ଥାଣୁ ଅଥଚ କଠୋର ହୋଇ ଚାହିଁଥିଲେ ନିର୍ଭୟ ଚିତ୍ତରେ। କଳାର ସୈନିକ ଶ୍ରୀ ମିଶ୍ର ବେହେଲାର ଛଡ଼ରେ ପିଟି ପିଟି ସେ ତାଙ୍କ ଜୀବନରେ ଶାସନ କରିଛନ୍ତି ଅନେକ ରାଗ ଲୟ ତାନର ଶତ୍ରୁଙ୍କୁ। ତେବେ ଆଜି ନିର୍ବୋଧ ଗୋସ୍ୱାମୀଙ୍କ ଭଳି ବିଶ୍ୱସ୍ତ କର୍ମଚାରୀଙ୍କ ତାଡ଼ନାରେ ସେ ବୀରତ୍ୱ ନଷ୍ଟ ହେବ କାହିଁକି? ରିସେପ୍ସନ୍ ଟେବୁଲ ଉପରେ ହାତ ରଖି ଏଥର କମ୍ପିବାରେ ଲାଗିଲେ ଗୋସ୍ୱାମୀ। ଶାସକ ମନର ପୁଞ୍ଜୀଭୂତ ଔଦ୍ଧତ୍ୟ ସୀମା ଲଙ୍ଘନ କଲା। ଟେବୁଲଟାକୁ ନିଜ ହାତରେ ଆଘାତ କରି କହୁଥିଲେ ଗୋସ୍ୱାମୀ, ଗେଟ୍ ଆଉଟ୍। ଗୋସ୍ୱାମୀଙ୍କର ଏ ଅଭିନୟ ବେଶ ଚମତ୍କାର ଦୃଶ୍ୟ ସୃଷ୍ଟି କରିଥିଲା କିଛି ସମୟ ପାଇଁ। କିନ୍ତୁ ମିଶ୍ରଙ୍କୁ ଏସବୁ ଶୁଭୁ ନଥିଲା। ସେ କେବଳ ଧୀରେ ଧୀରେ ବାହାରି ଯାଉଥିଲେ ରାସ୍ତା ଉପରକୁ। ସତେ ଯେମିତି ଅସଂଖ୍ୟ ଅହମିକାର ମୁଣ୍ଡରେ ପାଦ ପିଟି ପିଟି ସେ କହୁଥିଲେ, ମୁଁ ବେହେଲା ବାଦକ ଶ୍ରୀ ମିଶ୍ର, ନିର୍ଦ୍ଧାରିତ ଜୀବନ ବା ସମୟର ମୂଲ୍ୟ ମୋ ନିକଟରେ କିଛି ନାହିଁ, ମୋ ଜୀବନର ସବୁକିଛି ଅନିୟମିତ, ମୁଁ ବହୁ ନଥିବା ମଧ୍ୟରେ ଗୋଟିଏ ଥିବା, ଠିକ୍ ଅନନ୍ତ ବାୟୁର ଏକ କ୍ଷୀଣ କ୍ଷଣିକ ଶବ୍ଦ ତରଙ୍ଗ ଭଳି ମୋର ଜୀବନ। ମୋ ଜୀବନର ଏମିତି ପ୍ରତ୍ୟେକ ମୁହୂର୍ତ୍ତର କମେଡ଼ିକୁ ଟ୍ରାଜେଡି କରିବାର ଯଥେଷ୍ଟ ଯୁକ୍ତି ରହିଛି। ମୁଁ କଳାକାର ବେହେଲାବାଦକ ଶ୍ରୀ ମିଶ୍ର। ସେହି ଉତ୍ତେଜନାରେ କମ୍ପି କମ୍ପି ଅଫିସରୁ ନିଜ ବସାକୁ ଫେରିଆସିଲେ ଗୋସ୍ୱାମୀ। ତାଙ୍କ ଆଖି ଆଗରେ ନାଚି ଉଠିଥିଲା ଶ୍ରୀ ମିଶ୍ରଙ୍କ ବିଦ୍ରୁପ ହସ, ତାତ୍ସଲ୍ୟ, ଦାମ୍ଭିକତା। ନା ନା, ଆସନ୍ତାକାଲି ସେ ନିଷ୍ଠୁର ପ୍ରତିଶୋଧ ନେବେ ଶ୍ରୀ ମିଶ୍ରଙ୍କ ଉପରେ, କି ଦୁଃସାହସ ସେ ଲୋକଟାର। ଠିକ୍ ଏତିକି ବେଳେ ପାଟି କରି ଉଠିଲା ଗୋସ୍ୱାମୀଙ୍କର ଛୋଟ ଅଲିଅଳି ଝିଅ ମାଳତୀ। ଡାଡି, ମିଶ୍ରବାବୁ କାହାନ୍ତି? ଆଜି ପରା ସେ ଆମ ଘରକୁ ବେହେଲା ଶିଖାଇବା ଲାଗି ଆସିବା କଥା, କାହିଁ ଆସିଲେ ନାହିଁ ତ? କିଛି କହିନପାରି ସ୍ଥିର ହୋଇଗଲେ ଗୋସ୍ୱାମୀ। ସେତେବେଳକୁ ଜିଦ୍ ଧରି କାନ୍ଦିବା ଆରମ୍ଭ କରିଦେଇଥିଲା ମାଳତୀ। ତମେ ମୋତେ ପ୍ରତ୍ୟେକ ଦିନ ଠକାଉଛ ଡାଡି, ମୁଁ କ'ଣ ତାହେଲେ ବେହେଲା ଶିଖିବିନି? ତୁମେ ପରା ବାର ବାର କହିଯାଇଥିଲ ଯେ ଆଜି ନିଶ୍ଚୟ ମିଶ୍ରବାବୁ ଆସିବେ ବୋଲି। ଆଉ ସ୍ଥିର ହୋଇ ରହିପାରିଲେ ନାହିଁ ଶ୍ରୀ ଗୋସ୍ୱାମୀ, ଆହତ ସିଂହ ପରି ଗର୍ଜି ଉଠିଲେ, ନା ନା, ସେ ନନ୍ସେନ୍ସ ସେଠାକୁ ଆସିବନି, ତୋର ବେହେଲା ଶିଖିବାର କୌଣସି ଆବଶ୍ୟକତା ନାହିଁ। ଆହୁରି କଇଁ କଇଁ ହୋଇ କାନ୍ଦି ଉଠିଲା ମାଳତୀ। ହଠାତ୍ ନୂଆ ହୋଇ କିଣାଯାଇଥିବା ବେହେଲାଟି ଆଣି ସେ କଚାଡ଼ି ଦେଲା ସିମେଣ୍ଟ ଚଟାଣ ଉପରେ, ଭାଙ୍ଗିରୁଜି ବେହେଲାଟି ଛିଞ୍ଚାଡ଼ି ହୋଇ ପଡ଼ିଲା ଏଣେତେଣେ। ନିର୍ବୋଧ ପରି ଠିଆ ହୋଇ ସେ ଦୃଶ୍ୟ ଦେଖୁଥିଲେ ଶ୍ରୀ ଗୋସ୍ୱାମୀ। ସତେବା ମାଟି ଉପରେ ଶୋଇଥିଲା ଶ୍ରୀ ମିଶ୍ରଙ୍କ ମୃତଦେହ, ବିଦ୍ରୋହ କରୁଥିଲା ଗୋସ୍ୱାମୀଙ୍କ ବିରୁଦ୍ଧରେ ନିଜର ଅନିୟମିତ ଜୀବନର ସମ୍ପୂର୍ଣ୍ଣ ଅବସାନ ପାଇଁ। ଶ୍ରୀ ମିଶ୍ର ବ୍ୟଥା, ଆତଙ୍କ, ଯନ୍ତ୍ରଣା ଓ ଜୀବନର ସାରେଗାମା ଶବ୍ଦ ଓ ସ୍ୱରର ସଙ୍ଗୀତ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ବ୍ରଜମୋହନ ମହାନ୍ତିଙ୍କ ଗଳ୍ପ ବେହେଲା। ରହିଲୁ, ନମସ୍କାର।